ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ତିନିଦିନିଆ ଗସ୍ତରେ ଆସିବେ ଭୁବନେଶ୍ୱର। ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ 2024କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଏବଂ 2025 ମସିହା ଜାନୁଆରୀ ମାସରେ ଭୁବନେଶ୍ୱରରୁ ଦେଶର 5ଟି ସ୍ଥାନକୁ ନୂତନ ବିମାନ ସେବା ହେବ ଆରମ୍ଭ। ରାଜ୍ୟରେ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଡିସେମ୍ବର ମାସ 1 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେବେ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରରେ 6ଟି ଅଞ୍ଚଳକୁ ସୁରକ୍ଷା ଦୃଷ୍ଟିରୁ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚବେ। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଏକ ରୋଡ୍ ଶୋ'ରେ ଭାଗ ନେବେ। ପ୍ରଧାନମନ୍ତ୍ରୀ ବିଜେପିର ବରିଷ୍ଠ ପଦାଧିକାରୀ, ବିଧାୟକ ଏବଂ ସାଂସଦମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ 1 ତାରିଖ ରବିବାର ଦିନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଆଜି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ପ୍ରଶ୍ନୋତ୍ତର କାଳରେ 30ଟି ମୌଖିକ ଆଗତ ପ୍ରଶ୍ନ ମଧ୍ୟରୁ 2ଟି ପ୍ରଶ୍ନ ଉପରେ ଗୃହରେ ଆଲୋଚନା ହୋଇଥିଲା। ମହିଳା ଓ ଶିଶୁମାନଙ୍କର ଆଲୋଚନାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖି ବିରୋଧୀ ସଦସ୍ୟମାନଙ୍କର ପ୍ରସ୍ତାବକୁ ନିରାଧାର ବୋଲି କହିଥିଲେ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ରାଜ୍ୟ ସରକାର ଅପରାଧକୁ ନିୟନ୍ତ୍ରଣ କରିବାରେ ଆବଶ୍ୟକ ଦଣ୍ଡବିଧାନ ଉପରେ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ମହିଳା ବିରୋଧୀ ଅପରାଧର ତ୍ୱରିତ ବିଚାର ପାଇଁ ସରକାର 4ଟି ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ପଦକ୍ଷେପ ନେଉଛନ୍ତି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ କହିଛନ୍ତି। ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଧାନସଭା ଆସନ୍ତାକାଲି ଏବଂ ଶନିବାର ଦିନ ବନ୍ଦ ରହିବ ବୋଲି ବିଧାନସଭା ସୂତ୍ରରୁ ଜଣାପଡ଼ିଛି। ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକର ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଡ୍ରେନେଜ୍ ବ୍ୟବସ୍ଥା ଓ ଜଳ ନିଷ୍କାସନକୁ ସୁବ୍ୟବସ୍ଥିତ କରିବା ପାଇଁ ଚଳିତ ଆର୍ଥିକ ବର୍ଷ 2024-25ରେ 330 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଗୃହରେ ଆଜି ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ସମେତ ଅନ୍ୟ କେତେକ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାଲିଙ୍ଗ କହିଛନ୍ତି ରାଜ୍ୟ ସରକାର ଜଳ ନିଷ୍କାସନ ଏବଂ ଡ୍ରେନେଜ୍ ବ୍ୟବସ୍ଥା ନେଇ ସମ୍ପୂର୍ଣ୍ଣ ଯତ୍ନବାନ ଅଛନ୍ତି ଏବଂ ଆଗାମୀ ଦିନରେ ଜଳ ନିଷ୍କାସନ କ୍ଷେତ୍ରରେ ଥିବା ସମସ୍ୟା ଦୂରୀକରଣ ପାଇଁ ବିଭାଗ ଅଧିକ ତତ୍ପରତାର ସହ କାର୍ଯ୍ୟ କରିବ। ରାଜ୍ୟରେ ବେଆଇନ ଖଣି କାରବାରକୁ ରୋକିବା ପାଇଁ ତହସିଲ ସ୍ତରରେ ଟାସ୍କଫୋର୍ସ ଗଠନ କରାଯିବା ଲାଗି ସରକାରଙ୍କର ପ୍ରସ୍ତାବ ରହିଛି। ବେଆଇନ ଖଣି ଉତ୍ତୋଳନକୁ ରୋକିବା ପାଇଁ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ନିୟୋଜିତ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ଆଜି ଗୃହରେ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ମୋଟ 3557ଟି ଲଘୁ ଖଣିଜ ସମ୍ପଦ ଉତ୍ସ ରହିଛି। ସେଥିମଧ୍ୟରୁ ଏପର୍ଯ୍ୟନ୍ତ 2107ଟି ଉତ୍ସ ଖଣି ବିଭାଗ ଅଧୀନକୁ ଆସିଛି। ସମସ୍ତ ଖଣି ସମ୍ପଦ ଉତ୍ସ ବିଭାଗ ଅଧୀନକୁ ଆସିବା ପରେ କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ରଖାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଖଣି କ୍ଷେତ୍ରରେ ଗ୍ରେଡ୍ ପରିଚାଳନାରେ ହେଉଥିବା ଦୁର୍ନୀତି ଏବଂ ରାଜସ୍ୱ କ୍ଷତି ପହଞ୍ଚାଇବା ହ୍ରାସ କରାଯାଇଛି ବୋଲି ଗୃହରେ କହିଛନ୍ତି। ନୀତି ଆୟୋଗ ଢାଞ୍ଚାରେ ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ କରାଯିବ। ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ପୂର୍ବ ସରକାରଙ୍କ କାଳରେ ବିଗତ 24 ବର୍ଷ ମଧ୍ୟରେ 2003 ମସିହା ଓ 2007 ମସିହାରେ ଦୁଇଥର ପାଇଁ ରାଜ୍ୟ ଯୋଜନା ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ସେ କହିଛନ୍ତି। ମହାନଦୀ ଅବବାହିକାରେ ନୂଆ ଜଳଭଣ୍ଡାର ପ୍ରକଳ୍ପ ଏବଂ ବ୍ୟାରେଜ୍ ତିଆରି କରିବା ପାଇଁ ସରକାର ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଏବଂ ଜଳ ଆୟୋଗଙ୍କ ସହ ବିଚାର ବିମର୍ଶ କରୁଛନ୍ତି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ରକଳ୍ପ ଲାଗି କେତେକ କେନ୍ଦ୍ରୀୟ ସଂସ୍ଥାନ ଏବଂ କେନ୍ଦ୍ରୀୟ ଜଳ ଆୟୋଗଙ୍କର ବୈଷୟିକ ଅନୁମୋଦନ ସମ୍ବନ୍ଧୀୟ ତଥ୍ୟ ନେଇ ବିଚାର ବିମର୍ଶ ଚାଲିଛି। ପ୍ରକଳ୍ପ ପାଇଁ ମୁଖ୍ୟ ଯନ୍ତ୍ରୀମାନଙ୍କୁ ନକ୍ସା ହସ୍ତାନ୍ତର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଓ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ 2024 ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରାଜ୍ୟରେ କ୍ରୀଡ଼ା ଭିଭିଭୂମି ସୁଦୃଢ଼ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି। କ୍ରୀଡ଼ା ପାଇଁ ସରକାରୀ ସ୍ତରରେ ପ୍ରଶିକ୍ଷଣ ଓ ପ୍ରୋହାହନ ସୁବିଧା ଯୋଗାଇ ଦିଆଯାଇ ରାଜ୍ୟର ନବପ୍ରତିଭାଶାଳୀମାନଙ୍କୁ ସୁଯୋଗ ଦେବା ନିମନ୍ତେ ପ୍ରଚେଷ୍ଟା କରାଯାଉଛି। ବିକଶିତ ଓଡ଼ିଶା ନିର୍ମାଣରେ କ୍ରୀଡ଼ା କ୍ଷେତ୍ରର ବିଶେଷ ଯୋଗଦାନ ରହିଛି। ଏଥିନିମନ୍ତେ ସରକାର ଯୁବବର୍ଗଙ୍କ ପ୍ରତିଭାର ବିକାଶ ସହ ସୃଜନଶୀଳତାର ପରିପ୍ରକାଶ ପାଇଁ ଉତ୍ସାହ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି କହିଛନ୍ତି। ରାଜ୍ୟରେ ଖାଉଟିମାନଙ୍କ ଆଳୁ ଓ ପିଆଜର ଆବଶ୍ୟକତା ପୂରଣ ନିମନ୍ତେ 7ଟି ରାଜ୍ୟରୁ ରାଜ୍ୟ ସରକାର ଆଳୁ ପିଆଜ ଆମଦାନୀ କରୁଛନ୍ତି। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ପଞ୍ଜାବରୁ ରାଜ୍ୟକୁ ଆଳୁ ଆମଦାନୀ ହେଉଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ପିଆଜ ଆମଦାନୀ ହେଉଥିବା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସୂଚନା ଅନୁସାରେ 2023-24 ଆଗୁଆ ଆକଳନ ଅନୁସାରେ ରାଜ୍ୟରେ 4,37,000 ମେଟ୍ରିକ୍ ଟନ୍ ଆଳୁ ଏବଂ 4,19,000 ମେଟ୍ରିକ୍ ଟନ୍ ପିଆଜ ଉତ୍ପାଦିତ ହେବ। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ରାଜ୍ୟର ଲୋକମାନଙ୍କର ଚାହିଦା ଅନୁସାରେ ଉତ୍ପାଦନ କମ୍ ଥିବାରୁ ବାହାର ରାଜ୍ୟରୁ ଆଳୁ ପିଆଜ ଆମଦାନୀ କରାଯାଉଛି। ବିଧାନସଭାରେ ତଥ୍ୟ ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଉଥିବାରୁ କଳାବଜାରୀଙ୍କୁ ରୋକିବା ପାଇଁ ଆବଶ୍ୟକୀୟ ଦ୍ରବ୍ୟ ଆଇନ ଅନୁସାରେ ଚଳିତ ବର୍ଷ 133 ଜଣ ଖିଲାପକାରୀ ବ୍ୟବସାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗୃହ ଆବଶ୍ଚନ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏଣିକି ଆବେଦନକାରୀ ଆବାସ ସଂକ୍ରାନ୍ତ ସମସ୍ତ ତଥ୍ୟ ସିଧାସଳଖ ଆବାସ ପ୍ଲସ୍ ପୋର୍ଟାଲରେ ଅପ୍ଲୋଡ୍ କରିପାରିବେ। ଯୋଜନା ପ୍ରଣୟନରେ ସ୍ୱଚ୍ଛତା ଏବଂ ଏହାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିବା ପଞ୍ଚାୟତିରାଜ ବିଭାଗ ସୂଚନା ଦେଇଛି। ଏଥିପାଇଁ ପଞ୍ଚାୟତ ସ୍ତରରେ କର୍ମଶାଳାମାନ ଆୟୋଜନ କରାଯିବ ବୋଲି ବିଭାଗ କହିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ 43ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା 2024 ଓଡ଼ିଶା ମଣ୍ଡପ ରୌପ୍ୟ ପଦକ ପାଇଛି। ବିକଶିତ ଭାରତ ବିକଶିତ ଓଡ଼ିଶା ଶୀର୍ଷକ ନେଇ ଚଳିତ ବର୍ଷ ଓଡ଼ିଶା ମଣ୍ଡପ ପ୍ରସ୍ତୁତ କରାଯାଇଥିଲା। ଏଥରକୁ ମିଶାଇ କ୍ରମାଗତ ତୃତୀୟ ଥର ପାଇଁ ଓଡ଼ିଶା ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ପୁରସ୍କୃତ ହୋଇଛି। ସୂଚନାଯୋଗ୍ୟ ଗତ 14 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଗତକାଲି ଉଦ୍ଯାପିତ ହୋଇଛି। ଭୁବନେଶ୍ୱରରୁ ଆସନ୍ତା ନୂଆବର୍ଷରୁ 5ଟି ନୂଆ ସ୍ଥାନକୁ ବିମାନ ସେବା ଆରମ୍ଭ ହେବ। ଜାନୁଆରୀ 1ରୁ ଇନ୍ଦୋର ଓ ଡେରାଡୁନ୍କୁ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ଜାନୁଆରୀ 3 ତାରିଖରୁ ଲକ୍ଷ୍ନୌ, ଜୟପୁର ଓ କୋଚିକୁ ବିମାନ ଉଡ଼ାଣ ହେବ। ଭୁବନେଶ୍ୱର ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସ ଅଡିଟୋରିୟମ୍ଠାରେ କେନ୍ଦ୍ରୀୟ ସଞ୍ଚୟ ବ୍ୟୁରୋ ଭୁବନେଶ୍ୱର ଏବଂ ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ପରିବେଶ ପାଇଁ ଜୀବନଶୈଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ମହାନିର୍ଦ୍ଦେଶକ ଟିଭିକେ ରେଡ୍ଡି ଯୋଗଦେଇ ମଣିଷ ନିଜ ଅଭ୍ୟାସ ଓ ଜୀବନଶୈଳୀରେ ପରିବର୍ତ୍ତନ କରି ପରିବେଶ ପାଇଁ ଅନୁକୂଳ ଜିନିଷ ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଭୁବନେଶ୍ୱର ପିଆଇବିର ଏଡିଜି ଅକ୍ଷୟ କୁମାର ମିଶ୍ର ଯୋଗଦେଇ ପ୍ରକୃତି ଓ ପରିବେଶ ପ୍ରତି ସୃଷ୍ଟି ହୋଇଥିବା ଆହ୍ୱାନର ମିଳିତ ମୁକାବିଲା କରିବା ଲାଗି ପରାମର୍ଶ ଦେଇଥିଲେ। 2025 ମସିହା ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। 60 ବର୍ଷରୁ ଉର୍ଦ୍ଧ ସମସ୍ତ ଲୋକଙ୍କୁ ଯକ୍ଷ୍ମା ଟିକା ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ 15 ଜିଲ୍ଲା ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଯକ୍ଷ୍ମା ପ୍ରତିଷେଧକ ଟିକାକରଣ ଚାଲିଛି। ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବା ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ 3-ଦିନିଆ ଗସ୍ତରେ ଆସିବେ ଭୁବନେଶ୍ୱର। ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ ଉତ୍ସାହ 2024କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଏବଂ 2025 ମସିହା ଜାନୁଆରୀ ମାସରେ ଭୁବନେଶ୍ୱରରୁ ଦେଶର 5ଟି ସ୍ଥାନକୁ ନୂତନ ବିମାନ ସେବା ହେବ ଆରମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।